ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଢେଙ୍କାନାଳ ଜୋରନ୍ଦା ଗସ୍ତଟି ଆସୁଛନ୍। ମୁଖ୍ୟମନ୍ତ୍ରୀ ବିଶ୍ୱ ପ୍ରସିଦ୍ଧ ମହିମା ମେଲାଥି ଯୋଗ ଦେବେ। ମହିମା ଗାଦି ବୁଲବାର ସଙ୍ଗେ ମହିମା ଗୋସେଇ ଆର୍ ସାଧୁମାନଙ୍କନୁ ଆଶୀର୍ବାଦ ନେବେ ବୋଲିକରି ସୂଚନା ମିଳିଛି। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆଜିଠାରୁ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ ହେବା। ଏହି ଅବସରରେ ଆଜି ସକାଳର 6 ବଜେନୁ ଓୟୁଏଟି ଭେଟନାରୀ କଲେଜଠାରୁ ବରମୁଣ୍ଡା ପଡ଼ିଆ ତ ଗୋଟିଏ ୱାକାଥନ କାର୍ଯ୍ୟକ୍ରମ ମୂଳ ହୋଇଛି। ମତ୍ସ୍ୟ ଆର୍ ପ୍ରାଣୀ ସମ୍ପଦ ବିଭାଗର ସୂଚନା ଅନୁସାରେ 16 ତାରିଖ ତକ ହେବାର ଥିବା ସମାବେଶଟି ରାଜ୍ୟର ଫି ବ୍ଲକ୍ରୁ 26 ଜଣ ଲେଖାଁ ଚାଷୀ ଯୋଗ ଦେବେ। ଫି ଉପଖଣ୍ଡନୁ 4 ଜଣ ଲେଖାଁ ପ୍ରାଣୀ ପାଳକ ଆର୍ ମାଛ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା। ଏହି ଅବସରରେ ମନ୍ତ୍ରୀ ପଚାରନ୍ତୁ କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସିଧାସଳଖ ଚାଷୀମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖବେ। ସେନ୍ତା ଭିନ୍ ଭିନ୍ ରାଇଜୁ ମଇଁଷି ଗାଈ ଆର୍ କୁକୁରମାନଙ୍କର ପ୍ରଦର୍ଶନୀ ହେବା। ଏ ବଛର ସମାବେଶର ବିଷୟବସ୍ତୁ ହେଉଛି ମତ୍ସ୍ୟ ଓ ପ୍ରାଣୀ ପାଳନ ଜୀବନ ଜୀବିକା ଜୈବ ସନ୍ତୁଳନ। ବିନା ଲକ୍ଷଣ ସାଙ୍ଗେ ବାହାରକେ ଧରା ନାଇଁ ପଡ଼ୁଥିବାର ଯକ୍ଷ୍ମା ରୋଗକେ ଚିହ୍ନଟ କରବାର୍ ଲାଗି ରାଜ୍ୟ ମୂଲ ହେବାରକେ ଯାଉଛି ସାଇଟୋକ୍ରୋମ୍ ଟିବି ସିଓ୍ୱାଇ ଯକ୍ଷ୍ମା ପରୀକ୍ଷା ବ୍ୟବସ୍ଥା। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମଟି ଏହି ପରୀକ୍ଷାକେ ସାମିଲ କରାଯାଇଛି ଆର୍ ଏହାଦେ ଏ ବାବଦେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ତାଲିମ ଦିଆଯାଉଛି। ଏ ମାସନୁ ଏହି ପରୀକ୍ଷା ଆରମ୍ଭ କରବାର୍ ଲାଗି ଗୋଟିଏ ନୂଆ ଏସ୍ଓପି ତିଆରି କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରୋଗ ଚିହ୍ନଟ କରବାର ଏ ନୂଆ ତରିକାଥି 48 ନୁ 72 ଘଣ୍ଟା ଭିତରେ ରୋଗ ଚିହ୍ନଟ ହୋଇପାରବା। ରାଜ୍ୟ କର୍ମନିଯୁକ୍ତି ଆର୍ ରୋଜଗାର ବଢ଼ାବାର ଲାଗି ଓଡ଼ିଶା ଯୋଜନାର ସଂଯୋଜନ ବିଭାଗ ଆର୍ ଦି କନ୍ଭର୍ଜେନ୍ ଫାଉଣ୍ଡେସନ ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଆର୍ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଉପସ୍ଥିତିଥି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିକାଶମୂଳକ ନୀତି ଆର୍ କାର୍ଯ୍ୟକ୍ରମର ଠିକ୍ ଭାବେ କାର୍ଯ୍ୟାନ୍ୱୟନ ସାହାଯ୍ୟ କର। ଓଡ଼ିଶାର ସହରାଞ୍ଚଳ ଶାସନକେ ଆହୁରି କ୍ରିୟାଶୀଲ କରବାର ଲାଗି ଗୃହ ଆର୍ ନଗର ଉନ୍ନୟନ ବିଭାଗ ଗଲାକାଲି ଗୋଟିଏ ବୈଠକଟି ଜୋର ଦେଇଛି। ବୈଠକଟି ଅଧ୍ୟକ୍ଷତା କରିକରି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସହରୀକରଣଟି ସଂସ୍କାର ଆଣିକରି ରାଜ୍ୟର ବିକାଶ ଦିଗେ କାମ କରବାରକେ ସବୁ ସହରାଞ୍ଚଳ ପୌର ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଦକ୍ଷତା ବିକାଶ, ଡିଜିଟାଲ୍ ଶାସନ ଆର୍ ଗୋଷ୍ଠୀ ସହଭାଗିତା ଉପରେ ଧ୍ୟାନ ଦେବାରକେ ଶ୍ରୀମତୀ ପାଢ଼ୀ କହିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବଲାଙ୍ଗୀର ଜିଲ୍ଲାନୁ ଗଲାକାଲି ଜଳସେଚନ ପ୍ରକଳ୍ପମାନଙ୍କର ସମୀକ୍ଷା କରିଛନ୍। ଖାସକରି ତିଆରି ଚାଲିଥିବାର ଅପର ଲେନ୍ଥ ଜଳସେଚନ ଅଗ୍ରଗତିର ତଦାରଖ କରିଛନ୍। 2027 ନଭେମ୍ବର ମାସ ତକ ପ୍ରକଳ୍ପ ଶେଷ ହେବା ବୋଲିକି ଆକଳନ କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଖପାଖର ଇଲାକାନୁ ଚାଷ ଜମିଥି ପାନ୍ ମଡ଼ାବାର ଲାଗି ଆର୍ ଅସୁବିଧା ନାଇଁ ରହେ। ଇଲାକାର ଚାଷୀମାନେ ବହୁତଟି ଲାଭ ପାଇପାରିବେ ବୋଲିକରି ଉପମୁଖ୍ୟମନ୍ତ୍ରୀ କହିଛନ୍। ଯୁକ୍ତ 2 ପରୀକ୍ଷାର୍ଥୀମାନଙ୍କର ତଥ୍ୟ ରଖବାର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଗୋଟିଏ ଆଟେଣ୍ଡାଣ୍ଟ ମଡ୍ୟୁଲ୍ ବ୍ୟବସ୍ଥା କରିଛି। ଏହି ମଡ୍ୟୁଲ୍ଟି କେତେ ଛାତ୍ରଛାତ୍ରୀ ପରୀକ୍ଷା ଦେଲେ, କେତେଜଣ କପି କରିକି ଧରା ପଡ଼ିଲେ ତା ଟିକିନିକି ତଥ୍ୟ ଗୋଟିଏ କ୍ଲିକ୍ରେ ମିଳିପାରବା ବୋଲିକରି ସିଏଚ୍ଏସ୍ସି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା କହିଛନ୍। ଓଡ଼ିଶାନୁ ଖୁବ୍ ଜଲ୍ଦି ଅଯୋଧ୍ୟାକେ ବସ୍ ସେବା ମୂଲ ହେବା। ଏ ବାବଦେ ରାଜ୍ୟ ସରକାରଙ୍କର ସଙ୍ଗେ ଓଡ଼ିଶା ରାଜ୍ୟ ସଡ଼କାର ପରିବହନ ନିଗମ ଓ ଏସ୍ଆର୍ଟିସିର କଥାବାର୍ତ୍ତା ଚାଲିଛି। କଥାବାର୍ତ୍ତାକେ ଆଗକେ ବଢ଼ାଲେ କୁମ୍ଭମେଳା ସର୍ବାର ଉତ୍ରୁ ଏହି ବସ୍ ଚଳାଚଳ ମୂଲ ହେବା ବୋଲିକରି ଓଏସ୍ଆର୍ଟିସିର ଜିଏମ୍ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍। ସେ କହିଛନ୍ ଅଯୋଧ୍ୟାକେ ଫି ଦିନ ବସ୍ ଚଲାବାର ଲାଗି ବହୁତ ଲୋକ ଦାବି କରି ଆସୁଛନ୍। ବସ୍ ଫି ଦିନ ଚାଲବା କି ହପ୍ତାକ ଦିନେ 2 ଦିନ ଚାଲବା ସରକାରଙ୍କ ସଙ୍ଗେ ଆଲୋଚନା ଉତ୍ରୁ ଜଣାପଡ଼ବା ବୋଲିକରି ଶ୍ରୀ ସେଠୀ କହିଛନ୍। ଉତ୍ତରାଖଣ୍ଡନୁ ଚାଲିଥିବାର 38 ନମ୍ବର ଜାତୀୟ କ୍ରୀଡ଼ାଥି ଓଡ଼ିଶାକେ 5ଟା ପଦକ ମିଳିଛି। ପାରାଲାଲ୍ଥି ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ଆର୍ ନୌକା ଚାଳନାଥି ମହିଳା ସ୍ପ୍ରିଣ୍ଟ K4 500 ମିଟର ଖେଳିଥି ଓଡ଼ିଶା ଦଳ ସ୍ୱର୍ଣ୍ଣ ପଦକ ଆଣିଛନ୍। ସେନ୍ତା ପୁରୁଷ ଟେବୁଲ୍ ଭଲ୍ଟ ଜିମ୍ନାଷ୍ଟିକ୍ ଖେଳିଥି ତପେଶ୍ୱର ନାଥ ଦାସ ରୌପ୍ୟ ପଦକ ଜିତିଥିଲା ବେଳେ ମହିଳା ବାଲାନ୍ସିଂ ବିମ୍ଥି ପ୍ରଣତି ନାୟକ କାଂସ୍ୟ ପଦକ ଜିତିଛନ୍। ଏତାର ସହିତେ ଓଡ଼ିଶା ଏଛେନ୍ତ 46ଟା ପଦକ ଜିତିଛି। ଏଥି 14ଟା ସ୍ୱର୍ଣ୍ଣ 15ଟା ରୌପ୍ୟ ଆର୍ 17ଟା କାଂସ୍ୟ ପଦକ ରହିଛି। ରାଜ୍ୟ ତାତି ବଢ଼ୁଛି ହେଲେ ରାତିର ତାପମାତ୍ରା ଟିକେ କମିଛି। ଏବା 24 ଘଣ୍ଟା ଭିତରେ ସବୁନୁ କମ୍ ତାତି 2 ନୁ 3 ଡିଗ୍ରୀ ତ କମ୍ବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଗଲାକାଲି ରାଜ୍ୟର 14ଟା ସହରର ଦିନର ତାପମାତ୍ରା 34 ଡିଗ୍ରୀ ଉପରେ ରହିଥିଲା। ଏବାକାଲି ଗୋଟେ 2ଟା ଜାଗାନୁ କାଁ ଭାଁ କୁହୁଡ଼ି ଦେଖାଯିବା ବୋଲିକରି ପାଣିପାଗ ବିଭାଗ ଅନୁମାନ କରିଛି। ଏଛନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।